ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଅପରେସନ୍ ସିନ୍ଦୁର ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନୂଆ ଉତ୍ସାହ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶରେ ପ୍ରସ୍ତୁତ ଉତ୍ପାଦ କିଣିବା ଉପରେ ଦେଲେ ଗୁରୁତ୍ୱ। ନ୍ୟୁୟର୍କଠାରେ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କଲେ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଅପରେସନ୍ ସିନ୍ଦୁର ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନୂଆ ଉତ୍ସାହ ଓ ଆତ୍ମବିଶ୍ୱାସ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁର ସମୟରେ ସଶସ୍ତ ବାହିନୀ ଦ୍ୱାରା ପ୍ରଦର୍ଶିତ ବୀରତ୍ୱର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସୀମାପାର ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିବା ସଶସ୍ତ ବାହିନୀର ସଠିକ୍ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସମଗ୍ର ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକଜୁଟ ହୋଇଛି ଏବଂ ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଅପରେସନ୍ ସିନ୍ଦୁର କେବଳ ଏକ ସାମରିକ ମିଶନ ନୁହେଁ, ବରଂ ଦେଶର ସଂକଳ୍ପ ଓ ସାହସର ପ୍ରତୀକ। ସେ କହିଛନ୍ତି ସମଗ୍ର ଦେଶକୁ ଏହା ଦେଶାତ୍ମବୋଧ ଭାବନାରେ ଜାଗ୍ରତ କରାଇଛି।
ଅପରେସନ୍ ସିନ୍ଦୁର କେ ଦୌରାନ ହମାରି ସେନାଓ ନେ ଯୋ ପରାକ୍ରମ ଦିଖାୟା ହେ ଉସନେ ହର ହିନ୍ଦୁସ୍ତାନୀ କା ସିର ଉଚ୍ଚା କର ଦିଆ। ଜିସ୍ ସଟିକତା କେ ସାଥ हमारी सेनाओं ने सीमा पार के आतंकवादी ठिकानों को ध्वस्त किया वो अद्भुत है। ऑपरेशन सिंदूर ने दुनिया भर में आतंक के खिलाफ लड़ाई को नया विश्वास और उत्साह दिया।
श्री मोदी कहिछंती देशर अनेक छोटो और बड़ो शहर गांरे तिरंगा यात्रा आयोजन करा जायथिला। ଦେଶରେ ସଶସ୍ତ୍ର ବାହିନୀକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହଜାର ହଜାର ଲୋକ ତ୍ରିରଙ୍ଗା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନିକଟରେ ବିକାନେର ଗସ୍ତ ସମ୍ପର୍କରେ କହିଛନ୍ତି ପିଲାମାନେ ତାଙ୍କୁ ଏକ ଚିତ୍ରକଳା ଉପହାର ଦେଇଥିଲେ, ଯାହାକି ଏକ ଆକର୍ଷଣୀୟ ତଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲା। ବିହାରର କଟିହାର, ଉତ୍ତରପ୍ରଦେଶର କୁଶିନଗର ଏବଂ ଅନ୍ୟ ସହରରେ ଅପରେସନ୍ ସିନ୍ଦୁର ସମୟରେ ଜନ୍ମ ନେଇଥିବା ପିଲାଙ୍କର ନାମ ସିନ୍ଦୁର ରଖାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଭାରତୀୟ ସେନା ଅଦମ୍ୟ ସାହସର ସହିତ ସ୍ୱଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲେ। ଏହି ସମୟରେ ଆତ୍ମନିର୍ଭର ଭାରତର ସଂକଳ୍ପକୁ ଦୋହରାଯାଇଛି। ଶ୍ରୀ ମୋଦି ଇଞ୍ଜିନିୟର ଏବଂ ଟେକ୍ନିସିଆନ୍ମାନଙ୍କ କଠିନ ପରିଶ୍ରମକୁ ବିଜୟର ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ ପରେ ସମଗ୍ର ଦେଶରେ ଲୋକାଲ୍ ଫର୍ ଭୋକାଲ୍ ପ୍ରତି ନୂଆ ଉତ୍ସାହ ଦେଖାଯାଇଛି।
हमारे जवानों ने आतंकी अड्डों को तबाह किया, यह उनका अदम्य साहस था और उसमें शामिल थी भारत में बने हथियारों, उपकरणों और टेक्नोलॉजी की ताकत। उसमें आत्मनिर्भर भारत का संकल्प भी था। हमारे तकनीशियन, हर किसी का पसीना इस विजय में शामिल है। इस अभियान के बाद पूरे देश में वोकल फॉर लोकल को लेकर एक नई ऊर्जा दिख रही है।
माता पिता मैंने ନିଜର ପିଲାମାନଙ୍କ ପାଇଁ କେବଳ ଭାରତରେ ପ୍ରସ୍ତୁତ ଖେଳଣା କିଣିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କେତେକ ପରିବାର ଦେଶରେ ରହି ଅବକାଶ ସମୟ ମଧ୍ୟ ଅତିବାହିତ କରୁଛନ୍ତି। ଯୁବାମାନେ ଭାରତୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଉପହାରର ଆଦାନ ପ୍ରଦାନ ମଧ୍ୟ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଜନଭାଗିଦାରୀ ଭାରତର ବାସ୍ତବିକ ଶକ୍ତି ଅଟେ। ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାରତରେ ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ପ୍ରାଥମିକତା ଦେବାକୁ କହିଛନ୍ତି। ଏହା କେବଳ ଆର୍ଥିକ ସ୍ୱାବଲମ୍ବନର କଥା ନୁହେଁ, ବରଂ ଦେଶ ଗଠନରେ ଭାଗିଦାରୀକୁ ସୂଚାଉଛି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗଡ଼ଚିରୋଲିର କଟେଝରି ଗାଁରେ ପ୍ରଥମଥର ପାଇଁ ବସ୍ ପହଞ୍ଚିଥିବା କଥା କହିଛନ୍ତି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ଗାଁକୁ ପ୍ରଥମଥର ପାଇଁ ବସ୍ ଚଳାଚଳ କରିଛି। ଆଖପାଖ ଅଞ୍ଚଳରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ନକ୍ସଲବାଦ ବିରୋଧ ସଂଗ୍ରାମରେ ଲଢ଼େଇ ଯୋଗୁଁ ମୌଳିକ ସୁବିଧା ଉପଲବ୍ଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳର ପିଲାମାନେ ବିଜ୍ଞାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ସେମାନେ କ୍ରୀଡ଼ାରେ ମଧ୍ୟ ଉତ୍କର୍ଷତା ପ୍ରତିପାଦନ କରୁଛନ୍ତି। ସେମାନଙ୍କର ଏହି ପ୍ରୟାସ ସେହି ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସାହସକୁ ପ୍ରତିଫଳିତ କରୁଛି। ଡ୍ରୋନ୍ ଦିଦି ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ତେଲେଙ୍ଗାନାର ସାଙ୍ଗରେଡ୍ଡି ଜିଲ୍ଲାର ମହିଳାମାନେ 50 ଏକର ଜମିରେ ଡ୍ରୋନ୍ ସାହାଯ୍ୟରେ କୀଟନାଶକ ସିଞ୍ଚନ କରୁଛନ୍ତି। ବର୍ତ୍ତମାନ ଏହି ମହିଳାମାନେ ଡ୍ରୋନ୍ ଅପରେଟର ଭାବରେ ନୁହେଁ ବରଂ ଆକାଶ ଯୋଦ୍ଧା ଭାବେ ପରିଚିତ ହୋଇଛନ୍ତି।
ଗାଁ ୱାଲୋନେ ବି ଇସ୍ ପରିବର୍ତ୍ତନକୁ ଦିଲ୍ସେ ସ୍ୱୀକାର କିଆ ହେ। ଅବ ୟେ ମହିଳାଏଁ ଡ୍ରୋନ୍ ଅପରେଟର ନହିଁ, ସ୍କାଇ ୱାରିୟର୍ସ କେ ନାମ ସେ ଜାନି ଜାତି। ୟେ ମହିଳାଏଁ ହମେ ବତା ରହୀ ହୈଁ ବଦଲାବ ତବ ଆତା ହୈ ଜବ ତକନିକ ଔର ସଂକଳ୍ପ ଏକ ସାଥ ଚଲତେ ହୈଁ।
ଆନ୍ତର୍ଜାତିକ ଯୋଗ ଦିବସ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ। ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଏହି ଦିବସ ମନେ ପକାଇ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଆମେରିକା ଗସ୍ତରେ ଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସ୍ଥଳୀଗୁଡ଼ିକୁ ଭାରତର ସଠିକ୍ ଏବଂ ନିର୍ଣ୍ଣାୟକ ଜବାବ ଉପରେ ଆଲୋକପାତ କରିଛନ୍ତି। ନ୍ୟୁୟର୍କର କନ୍ସୁଲେଟ୍ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ଥରୁର୍ କହିଛନ୍ତି ଭାରତ ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଆଗ୍ରହୀ ନୁହେଁ। ଏକବିଂଶ ଶତାବ୍ଦୀର ବିଶ୍ୱ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ସମୟରେ ଅର୍ଥନୀତିକୁ ସମୃଦ୍ଧ ଏବଂ ଦେଶବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ଆଗ୍ରହୀ ବୋଲି ଶ୍ରୀ ଥରୁର୍ କହିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ମାଧ୍ୟମରେ ପାକିସ୍ତାନ ହାସଲ କରିବାକୁ ଚାହୁଁଥିବା ଲକ୍ଷ୍ୟ ସମ୍ଭବ ନୁହେଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତ ଏକତ୍ରିତ ରହିଛି ବୋଲି ସେ କହିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଶ୍ରୀ ଥରୁର୍ ଏହି ଅବସରରେ ଆଲୋକପାତ କରିଛନ୍ତି। ଜାତୀୟତାବାଦୀ କଂଗ୍ରେସ ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ କାତାରରେ ପହଞ୍ଚିଛନ୍ତି। ଡିଏମ୍କେ ସାଂସଦ କାନି ମଝିଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ମସ୍କୋ ଗସ୍ତକୁ ସଫଳତାର ସହ ଶେଷ କରିଛନ୍ତି। ବର୍ତ୍ତମାନ ଏହି ଦଳ ସ୍ଲୋଭେନିଆ ଅଭିମୁଖେ ଯାତ୍ରା କରିଛନ୍ତି। ମସ୍କୋରେ ଗତକାଲି ଆଲୋଚନା କାଳରେ ପ୍ରତିନିଧି ମଣ୍ଡଳୀ ସୀମାପାର ଆତଙ୍କବାଦ ଆକ୍ରମଣ ଏବଂ ଭାରତର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଏବେ ଦକ୍ଷିଣ କୋରିଆର ସିଓଲରେ ଅଛନ୍ତି। ଭାରତରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅପରେସନ୍ ସିନ୍ଦୁର ଅଭିଯାନ ଉପରେ ଏହି ପ୍ରତିନିଧି ମଣ୍ଡଳୀ ମତ ବିନିମୟ କରିଛନ୍ତି। ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି କଙ୍ଗୋରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଆଜିଠାରୁ ଫ୍ରାନ୍ସ ବ୍ରିଟେନ୍ ଜର୍ମାନୀ ୟୁରୋପୀୟ ସଂଘ ଇଟାଲୀ ଏବଂ ଡେନମାର୍କ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। ସୁଶାସନ ପ୍ରସଙ୍ଗ ଉପରେ ଆଧାରିତ ଏହି ଦିନିକିଆ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଛନ୍ତି। ସମସ୍ତ 20 ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 18 ଜଣ ଉପମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏହି ବୈଠକରେ ମତ ବିନିମୟ ହେଉଛି। ମୁଖ୍ୟମନ୍ତ୍ରୀମାନେ ତାଙ୍କ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ଉପରେ ରିପୋର୍ଟ ଉପସ୍ଥାପନ କରିବେ। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍ରେ ଆଜି 2 ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଅନ୍ୟ ଏକ ମ୍ୟାଚ୍ରେ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅପରେସନ୍ ସିନ୍ଦୁର ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନୂଆ ଉତ୍ସାହ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶରେ ପ୍ରସ୍ତୁତ ଉତ୍ପାଦ କିଣିବା ଉପରେ ଦେଲେ ଗୁରୁତ୍ୱ। ନ୍ୟୁୟର୍କଠାରେ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କଲେ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।